ନମସ୍କାର, ମୁଁ ସାକମ୍ବରୀ ଜାନି, ଗ୍ରାମ ରାୟକୁଲ, ବ୍ଲକ ଖଜୁରିପଡା, ଢେଙ୍କାନାଳ। ମୁଁ ଆଜି କହିବାକୁ ଯାଉଛି କୋଳଥ ବିଷୟରେ। କୋଳଥ ଯାହାକି ଆମେ ପ୍ରାକୃତିକ ଜିନିଷ ଅଟେ, ତାହା ଆମେ କିପରି ପ୍ରସ୍ତୁତ କରି ଖାଇବା ପାଇଁ ଗୋଟେ ରେସିପି କହିବାକୁ ଯାଉଛି ମୁଁ ଏବେ। ପ୍ରଥମେ ଆପଣ କିଛି ଡେକ୍ଚିରେ ବା କଡ଼େଇରେ ପାଣି ଗରମ କରନ୍ତୁ। ପାଣି ଗରମ କରିସାରିଲା ପରେ କୋଳଥକୁ ସିଝେଇ ଦିଅନ୍ତୁ। 3-4 ଘଣ୍ଟା ଆପଣ ତାକୁ ସିଝେଇକି ରଖିଦିଅନ୍ତୁ। ସିଝି ସାରିବା ପରେ ଭଲ ଭାବରେ ତାକୁ କାଢି ନିଅନ୍ତୁ। ପାଣିରେ ହିଁ ରଖିଥିବେ ବୋତରେ ସାରିବା ପରେ, ଥଣ୍ଡା ହେଲା ପରେ ଆପଣ ତାକୁ ପିଇଲେ ସେ କୋଳଥ ସିଝା ଖାଇବେ, ଆଉ ସେ ପାଣିକୁ ପିଇଲେ ଆପଣଙ୍କ ଟ୍ୟୁମର ସବୁ ଦୂର ହୋଇଥାଏ। ଏହା ଟ୍ୟୁମର ପାଇଁ ବହୁତ ଭଲ, ଏଇଟା ଦେହ ପାଇଁ ବହୁତ ହିତକର।